ହଁ ଆଜ୍ଞା ନମସ୍କାର। ମୋ ପୁଅର ଜନ୍ମ ସାର୍ଟିଫିକେଟ
କୋଉଠି ରହୁଛ? କୋଉ କୋଉ
ନାମ ଜାଣିନି। ସାଲିଆ ସାହି ଶକ୍ତି ବିହାରରେ ରହୁଛି। ଆମ ପୁଅର ଜନ୍ମ ସାର୍ଟିଫିକେଟ ବେଳେ ଜନ୍ମ ସାର୍ଟିଫିକେଟ ଦେଖୁଛି ନା, ତାର ନାଁ ପଡିନି ଜନ୍ମ ସାର୍ଟିଫିକେଟରେ, ଖାଲି ଡେଟ୍ ଅଫ୍ ବର୍ଥ ପଡିଯାଇଛି। ଆପଣ ଟିକେ ସାହାଯ୍ୟ କରନ୍ତୁ, ବନେଇକି ନା ଟିକେ ଚଢେଇଦେବେ। ହଉ ଆଜ୍ଞା, ଆପଣ ଟିକେ ସାହାଯ୍ୟ କରନ୍ତୁ, ମୋ ପୁଅର ତା କ୍ୟାରିୟର ନା ତା ଭବିଷ୍ୟତ ପାଇଁ ଟିକେ ବନେଇ ଦିଅନ୍ତୁ, ତା ଜନ୍ମ ସାର୍ଟିଫିକେଟରେ ତା ନାଁଟା ଇଏ କରିଦେବେ।